ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ତର୍ପଣ କୁମାର ପ୍ରଧାନ। ଜୁହାର। ପହିଲା ମୁଖ୍ୟ ଖବର। ସାନ୍ତାଲି ଭାଷାତି ଭାରତୀୟ ସମ୍ବିଧାନର ଉନ୍ମୋଚନ କଲେ ରାଷ୍ଟ୍ରପତି। ସୁଶାସନ ଆର୍ ଉତ୍ତମ ସେବା ଦିଗେ ଅଟଲଜୀ ଆମର ପ୍ରେରଣା କହିଲେ ପ୍ରଧାନମନ୍ତ୍ରୀ। ଉତ୍ତରପ୍ରଦେଶର ଲକ୍ଷ୍ନୌନ ରାଷ୍ଟ୍ରୀୟ ସାଧନାସ୍ଥଳର କଲେ ଉଦ୍ଘାଟନ। ବାଜପେୟୀଙ୍କର ସୁଶାସନର ମୂଳମନ୍ତ୍ର ଆଧାରିତ ସରକାର ରାଜ୍ୟର ବିକାଶ ଲାଗି କାମ କରୁଛନ୍ କହିଲେ ମୁଖ୍ୟମନ୍ତ୍ରୀ। ଆଜି ସାରା ଦେଶେ ଉଷତ ଉଷ୍ଣାକିଥି ପାଳନ ହେଉଛେ ବଡ଼ଦିନ। ଆଉର୍ ବରଗଡ଼ ଧନୁଯାତ୍ରାର ଦୁଇ ନମ୍ବର ଦିନେ ମହାରାଜ କଂସଙ୍କର ରଙ୍ଗମହଲ ଉଦ୍ଘାଟିତ। ଏଥର ପୂରା ଖବର। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ଭବନ ପରିସରନ ଆଜି ସାନ୍ତାଳୀ ଭାଷାଥି ଭାରତୀୟ ସମ୍ବିଧାନର ଉନ୍ମୋଚନ କରିଛନ୍। ସମ୍ବିଧାନକେ ଅଲଚିକି ଲିପିଥି ଅନୁବାଦ କରାଯାଇଛି। ସମାରୋହଟି ଉଦ୍ବୋଧନ ଦେଇକରି ରାଷ୍ଟ୍ରପତି କହିଛନ୍, ଇ ବଛର ଅଲଚିକି ଲିପିର 100 ବଛର ପୂରା ହୋଇଛି। ଏନ୍ତା ସମିଆଥି ସାନ୍ତାଳୀ ଭାଷାତି ଭାରତୀୟ ସମ୍ବିଧାନ ଲେଖାଯିବାରଟା ସାନ୍ତାଳୀ ସମ୍ପ୍ରଦାୟର ଲୋକର ଲାଗି ଗୋଟିଏ ଗର୍ବର ବିଷୟ ବୋଲି ରାଷ୍ଟ୍ରପତି କହିଛନ୍। ଏଥିଲାଗି କେନ୍ଦ୍ର ଆଇନମନ୍ତ୍ରୀଙ୍କୁ ରାଷ୍ଟ୍ରପତି ଧନ୍ୟବାଦ ଜଣାଇଛନ୍। ଆଜିର କାର୍ଯ୍ୟକ୍ରମଟି ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ, ଆଇନମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ପ୍ରମୁଖ ଉପସ୍ଥିତ ଥିଲେ। ଆଘର ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କର 101 ନମ୍ବର ଜୟନ୍ତୀ ଅବସରରେ ଆଜି ସାରା ଦେଶେ ସୁଶାସନ ଦିବସ ପାଳନ କରାଯାଉଛି। ଦେଶବାସୀଙ୍କୁ ଫଟିକ ଶାସନ ବ୍ୟବସ୍ଥା ବାବଦେ ସଚେତନ କରବାର ଲକ୍ଷ୍ୟଥି ଫି ବଛର ବାଜପେୟୀଙ୍କର ଜନ୍ମଦିନକେ ସୁଶାସନ ଦିବସ ଭାବେ ପାଳନ କରାଯାଉଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଉ ଅଲଗା ବରିଷ୍ଠ ନେତାମାନେ ନୂଆଦିଲ୍ଲୀର ସଦୈବ ଅଟଲ ସ୍ମାରକୀନୁ ଫୁଲମାଲା ଅର୍ପଣ କରିଛନ୍। ବାଜପେୟୀଙ୍କର ଜନ୍ମଦିନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଉତ୍ତରପ୍ରଦେଶର ଲକ୍ଷ୍ନୌଠାରେ ରାଷ୍ଟ୍ରୀୟ ସାଧନାସ୍ଥଳର ଉଦ୍ଘାଟନ କରିଛନ୍। ରାଷ୍ଟ୍ରୀୟ ସାଧନାସ୍ଥଳନ ଡକ୍ଟର ଶ୍ୟାମପ୍ରସାଦ ମୁଖାର୍ଜୀ, ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ଆଉ ବାଜପେୟୀଙ୍କର 65 ଫୁଟ ଉଚ୍ଚା କାଂସ୍ୟ ପ୍ରତିମୂର୍ତ୍ତି ଉନ୍ମୋଚନ କରିଛନ୍। ଏହି ଅବସରରେ ପ୍ରଧାନମନ୍ତ୍ରୀ ଗୋଟିଏ ଜନସଭାକେ ଉଦ୍ବୋଧନ ଦେଇକରି ଦେଶର ନିର୍ମାଣ ଦିଗେ ଏହି ରାଷ୍ଟ୍ରୀୟ ପ୍ରେରଣାସ୍ଥଳ ଆମକୁ ତହକାବା, ବିକଶିତ ଭାରତ ଲକ୍ଷ୍ୟ ହାସଲ କରବାର ଦିଗେ ମିଲି ଚେଷ୍ଟାକେ ବଲ୍ ଦେବା ବୋଲି ପ୍ରଧାନମନ୍ତ୍ରୀ କହିଛନ୍।
कि हमारा हर कदम, हर पग, हर प्रयास राष्ट्र निर्माण के लिए समर्पित हो। सबका प्रयास ही विकसित भारत के संकल्प को सिद्ध करेगा।
ଭୁବନେଶ୍ୱର ଓଡ଼ିଶା କୃଷି ବୈଷୟିକ ବିଶ୍ୱବିଦ୍ୟାଳୟ ଓୟୁଏଟି ପରିସରନୁ ହୋଇଥିବା ରାଜ୍ୟସ୍ତରୀୟ ବାଜପେୟୀ ଜୟନ୍ତୀ ଆଉ ସୁଶାସନ ଦିବସ ସମାରୋହଟି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇକରି ବାଜପେୟୀଙ୍କର ସ୍କୃତିଚାରଣ କରିଥିଲେ। ବାଜପେୟୀଙ୍କର ସୁଶାସନର ମୂଳମନ୍ତ୍ରକେ ପାଥେୟ କରିକରି ସରକାର ରାଜ୍ୟର 4.5 କୋଟି ଜନସାଧାରଣଙ୍କର ସର୍ବାଙ୍ଗୀନ ବିକାଶ ଲାଗି ସଂକଳ୍ପବଦ୍ଧ ହୋଇକରି କାମ କରୁଛନ୍ ବୋଲି ମୁଖ୍ୟମନ୍ତ୍ରୀ ଏହି ଅବସରରେ କହିଛନ୍। ଭୁବନେଶ୍ୱର ଲୋକସେବା ଭବନର ଆଜି ସୁଶାସନ ଦିବସ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମଟି ମୁଖ୍ୟ ଅତିଥି ଭାବେ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ପାଟି ଯୋଗ ଦେଇକରି ଦେଶ ନିର୍ମାଣ ଦିଗେ ବାଜପେୟୀଙ୍କର ଅବଦାନକେ ସୁର୍ତ୍ତା କରିଥିଲେ। ସମ୍ବଲପୁର ଜିଲ୍ଲା ବୁର୍ଲାଠାରେ ସୁଶାସନ ଦିବସ ଆଉ ବାଜପେୟୀ ଜୟନ୍ତୀ ସମାରୋହ ହୋଇଯାଇଛି। ଏହି ଅବସରରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗ ଦେଇକରି ବାଜପେୟୀଙ୍କର ସୁଶାସନ ମନ୍ତ୍ର ହିଁ ଓଡ଼ିଶାକେ ଗୋଟିଏ ସମୃଦ୍ଧ ଆଉ ବିକଶିତ ରାଜ୍ୟ ବନାବାର ଦିଗେ ପ୍ରେରଣା ଦେଉଛେ ବୋଲି କହିଛନ୍।
ଅଟଲ ବିହାରୀ ବାଜପେୟୀଙ୍କର ଅବଦାନ ଓଡ଼ିଶା ପ୍ରତି ଅନେକ ଅଛି। ମହାବାତ୍ୟା ପରେ ଅଟଲଜୀ ପ୍ରଧାନମନ୍ତ୍ରୀ ଥିବା ସମୟରେ ଆଜି ଯେଉଁ ଓଡ଼ିଶାର ମେରୁଦଣ୍ଡ ସମ୍ଭାଳିଲା, ମେରୁଦଣ୍ଡ ସଳଖିଲା, ଅଟଲଜୀ ସେତେବେଳେ କହିଥିଲେ ଓଡ଼ିଶାର ବିକାଶ ପାଇଁ ଅର୍ଥର ଅଭାବ ରହିବ ନାହିଁ। ପାରାଦୀପ ଅଏଲ ରିଫାଇନାରୀ ହେଉ କିମ୍ବା ପଶ୍ଚିମ ଓଡ଼ିଶାର ଜଳସେଚନ ବିଭାଗରେ ଅନେକ ବଡ଼ ବଡ଼ ପ୍ରକଳ୍ପ ହେଉ, ଅଟଳ ବିହାରୀ ବାଜପେୟୀଙ୍କର ବହୁତ ବଡ଼ ଦାୟିତ୍ୱ ଥିଲା। ତାଙ୍କର ଓଡ଼ିଶା ପ୍ରତି ବହୁତ ମମତା, ବହୁତ ଦାୟିତ୍ୱ ଥିଲା। ତାଙ୍କୁ ମୁଁ ଆଜିର ଦିନରେ ମନେ ପକେଇକି ତାଙ୍କର ଆତ୍ମା, ତାଙ୍କର ଜୀବନ ଆହୁରି ଆଦର୍ଶରେ ଆମକୁ ପ୍ରେରିତ କରୁ, ଏଇଟା ପ୍ରଭୁଙ୍କ ପାଖରେ, ମା ସମଲିଙ୍କ ପାଖରେ ପ୍ରାର୍ଥନା।
ଏହି ଅବସରରେ ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାୟକ, ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ। ବରଗଡ଼ ଟାଉନହଲ ପରିସରନ ଜିଲ୍ଲାସ୍ତରୀୟ ସୁଶାସନ ଦିବସ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମଟି ଅତିରିକ୍ତ ଜିଲ୍ଲାପାଳ ମଧୁଛନ୍ଦା ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇକରି ସୁଶାସନର ଗୁରୁତ୍ୱ, ପ୍ରଶାସନର ଦାୟିତ୍ୱ ଆଉ ସାଧାରଣ ଜନତାଙ୍କର ଲାଗି ସରକାରୀ ସେବାର ପ୍ରଭାବ ବାବଦେ ବୁଝାଇଥିଲେ। ଏହି ଅବସରରେ ଗୋଟିଏ କବି ସମ୍ମିଳନୀ ହୋଇଥିଲା। ସହରର ବାଜପେୟୀ ବିଚାର ମଞ୍ଚ ତରଫରୁ ଭିଲ୍ ବାଜପେୟୀ ଜୟନ୍ତୀ ପାଳନ କରାଯାଇଛି। ବୌଦ୍ଧ ଜିଲ୍ଲା ସଂଗ୍ରହାଳୟନ ହୋଇଥିବାର ଜିଲ୍ଲାସ୍ତରୀୟ ସୁଶାସନ ଦିବସ ସମାରୋହଟି ଜିଲ୍ଲାପାଳ ବିଭୂତିଭୂଷଣ ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଏ ଅବସରରେ ବାଜପେୟୀଙ୍କର ଜୀବନୀର ସ୍କୃତିଚାରଣ କରାଯାଇଥିଲା। ଦେବଗଡ଼ ସଂସ୍କୃତି ଭବନ ପରିସରନ ହୋଇଥିବାର ସୁଶାସନ ଦିବସ ସମାରୋହଟି ଜିଲ୍ଲାପାଳ କବୀନ୍ଦ୍ର କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମଟି ବାଜପେୟୀଙ୍କର ଜୀବନ ଆଦର୍ଶ ବାବଦେ ଅତିଥିମାନେ ବୁଝାଇଥିଲେ। ଏ ଅବସରରେ ଛାତ୍ରଛାତ୍ରୀଙ୍କ ଭିତରେ ଭିନ୍ ଭିନ୍ ପ୍ରତିଯୋଗିତା କରାଯାଇକରି ପୁରସ୍କୃତ କରାଯାଇଥିଲା। ସୁବର୍ଣ୍ଣପୁର ଜିଲ୍ଲାନୁ ହୋଇଥିବାର ସୁଶାସନ ଦିବସ ସମାରୋହଟି ଜିଲ୍ଲାପାଳ ଡକ୍ଟର ନୃପରାଜ ସାହୁ ଆଉ ଆରକ୍ଷୀ ଅଧୀକ୍ଷକ ନାରାୟଣ ନାୟକ ଅତିଥି ଭାବେ ଯୋଗ ଦେଇଥିଲେ। ଏ ଅବସରରେ ବାଜପେୟୀଙ୍କର ଜୀବନୀ ଆଉ ଆଦର୍ଶ ଉପରେ ଗୋଟିଏ ଆଲୋଚନାଚକ୍ର ହୋଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଇବା 28 ତାରିଖ ରବିବାର ଦିନ ସକାଳର 11 ବଜେ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମ ଜରିଏ ଦେଶ ଆଉ ଦୁନିଆ ସାରା ଲୋକର ସାଙ୍ଗେ ବିଚାର ବିନିମୟ କରିବେ। ଏଟା ତାଙ୍କର 129 ନମ୍ବର ମନ୍ କି ବାତ୍ କାର୍ଯ୍ୟକ୍ରମ ହେବା। ଏଥିଲାଗି ପ୍ରଧାନମନ୍ତ୍ରୀ ସାଧାରଣ ଲୋକର ମତାମତ ମାଗିଛନ୍। ଲୋକେ ନମୋ ଆପ୍ ଆର୍ ମାଇ ଗଭ୍ ପୋର୍ଟାଲ୍ଥି ସେମାନଙ୍କର ମତାମତ ଦେଇପାରିବେ। ଏତାର ଛଡ଼ା 1800 11 7800 ଡାଏଲ୍ କରି ନିଜେ ନିଜର ମତାମତ ରେକର୍ଡ କରିପାରିବେ। 1922 ନମ୍ବରକେ ମିସ୍ଡ କଲ୍ ଦେଇକରି ଏସ୍ଏମ୍ଏସ୍ ଜରିଆ ଆଇବା କାଲି ତକ୍ ନିଜର ମତାମତ ଦେଇପାରିବେ। ଆପଣମାନେ ଖବର ଶୁଣିଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ଜନ୍ମଦିନ ଅବସରରେ ସାରା ରାଇଜେ ଉସତ୍ ଉଷ୍ଣାକିତି ଆଜି ପବିତ୍ର ବଡ଼ଦିନ ଉତ୍ସବ ପାଳନ କରାଯାଉଛି। ବଡ଼ଦିନ ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍। ପଶ୍ଚିମ ଓଡ଼ିଶାର ସବୁ ଇଲାକା ସହିତ ରାଇଜେ ଜାକଜମକଥି ବଡ଼ଦିନ ପାଳନ କରାଯାଉଛି। ଚର୍ଚ୍ଚମାନଙ୍କେ ରଙ୍ଗୀନ ଲାଇଟ୍ଥି ସଜାଯାଇଛି। ଗଲାକାଲ ଅଧରାତିନୁ ଚର୍ଚ୍ଚମାନଙ୍କୁ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ଧରାବତରଣକେ ସ୍ୱାଗତ କରାଯାଇକରି ଖାସ୍ ପ୍ରାର୍ଥନା କରାଯାଇଛି। ବଡ଼ଦିନ ଅବସରରେ ଚର୍ଚ୍ଚମାନଙ୍କୁ ଆଜି ଦିନସାରା କାର୍ଯ୍ୟକ୍ରମମାନ ହୋଇଛି। ସୁବର୍ଣ୍ଣପୁର ଜିଲ୍ଲା ସଦର ମହକୁମା ସହିତ ଉଲୁଣ୍ଡା ତର୍ଭାବାଗିର ଜାଗାମାନଙ୍କେ ରହିଥିବାର ଖ୍ରୀଷ୍ଟଧର୍ମୀ ସମ୍ପ୍ରଦାୟର ଲୋକେ ବଡ଼ଦିନ ପର୍ବର ଶୁଭେଚ୍ଛା ଦିଆନିଆ କରିଛନ୍। ଏ ଅବସରରେ ଭିନ୍ ଭିନ୍ ଚର୍ଚ୍ଚ ପରିସରନୁ ପ୍ରଭୁ ଯୀଶୁଙ୍କର ତ୍ୟାଗ ଆର୍ ମହତବାଣୀ ଉପରେ ସମୂହ ପ୍ରାର୍ଥନା ପର୍ବ ଅନୁଷ୍ଠିତ ହୋଇଥିଲା। ବୌଦ୍ଧ ଜିଲ୍ଲାର ଭିନ୍ ଭିନ୍ ଜାଗାନ ଆଜି ବଡ଼ଦିନ ପରବ ଉଷ୍ଣାକିତି ପାଳିତ ହୋଇଯାଇଛି। ଜିଲ୍ଲାର ଖ୍ରୀଷ୍ଟଧର୍ମ ସମ୍ପ୍ରଦାୟର ଲୋକେ ପ୍ରଭୁ ଯୀଶୁଙ୍କର ଧରାବତରଣ ଉତ୍ସବ ପାଳନ କରିଛନ୍। କନ୍ଧମାଳ ଜିଲ୍ଲାର ତୁମୁଡ଼ିବନ୍ଦ ବ୍ଲକ ବେଲଘର ପେଡମ୍ ଜଙ୍ଗଲନୁ କମ୍ବିଂ ଅପରେସନ୍ ବେଳେ ସୁରକ୍ଷା ବାହିନୀର ଗୁଲିମାଡ଼ଥି 6 ଜଣ ନକ୍ସଲବାଦୀଙ୍କର ଜୀବନ ଯାଇଛି। ହେତିର୍ ଭିତରେ 2 ଜଣ ମହିଳା ନକ୍ସଲ ଅଛନ୍। ଘଟଣା ଉତରୁ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ପ୍ରତିକ୍ରିୟା ଦେଇକରି କହିଛନ୍, ନକ୍ସଲମୁକ୍ତ ଭାରତ ଗଠନ ଦିଗେ ଇଟା ଗୋଟେ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ଆଏ। ଆଇବା ମାର୍ଚ୍ଚ ମାସର ଶେଷ ତକ୍ ନକ୍ସଲବାଦକେ ଦୂର କରବାର୍ ଲାଗି ସରକାର ସଂକଳ୍ପବଦ୍ଧ ଆନ୍ ବୋଲି ସ୍ୱରାଷ୍ଟ୍ରମନ୍ତ୍ରୀ କହିଛନ୍। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍, ନକ୍ସଲମୁକ୍ତ ଭାରତ ଗଠନ ଅଭିଯାନଟି ଆଜି ଓଡ଼ିଶା ଗୋଟେ ଉଲ୍ଲେଖନୀୟ ସଫଳତା ପାଇଛି। ରାଜ୍ୟ ସରକାର ଓଡ଼ିଶାକେ ପୂରାପୂରି ନକ୍ସଲମୁକ୍ତ କରବାର୍ ଲାଗି ଦୃଢ଼ ସଂକଳ୍ପ ନେଇଛନ୍। ଶାନ୍ତି ଆଉ ପ୍ରଗତି ହିଁ ରାଜ୍ୟର ଭବିଷ୍ୟତ ଧାରିଜ କରବା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମ୍ବଲପୁର ଜିଲ୍ଲା ରେଢ଼ାଖୋଲନୁ ଆଜି 250 କୋଟି ଟଙ୍କାର ଭିନ୍ ଭିନ୍ ପ୍ରକଳ୍ପର ଶିଳାନ୍ୟାସ କରିଛନ୍। ଏତାର ଭିତରେ ରେଢ଼ାଖୋଲ ଟ୍ରମା କେୟାର ସେଣ୍ଟର ରହିଛି। ଏତାର ସହିତ ହଲ୍ଦିଘାଟନୁ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ନୂଆ କୋଠାକେ ଶ୍ରୀ ପ୍ରଧାନ ଉଦ୍ଘାଟନ କରିଛନ୍। ସାଂସଦ ଖେଲ ମହୋତ୍ସବର ରାଷ୍ଟ୍ରୀୟ ସମାପନ ଉତ୍ସବ ଅବସରରେ ଆଜି ସମ୍ବଲପୁରନୁ ହୋଇଥିବାର କାର୍ଯ୍ୟକ୍ରମଟି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗ ଦେଇଥିଲେ। ଏ ଅବସରରେ ଶ୍ରୀ ପ୍ରଧାନ କହିଛନ୍, ସମ୍ବଲପୁର ଜିଲ୍ଲାର ଲୋକର ଭିତରେ ଖେଳାଳି ମନୋଭାବ ରହିଛି। ଇ ମାଇଟ୍ ବହୁତ ଉଚ୍ଚା ଦରଜାର ଖେଳାଳିମାନଙ୍କୁ ଜନମ ଦେଇଛି ବୋଲି ଶ୍ରୀ ପ୍ରଧାନ କହିଛନ୍। କାର୍ଯ୍ୟକ୍ରମଟି ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାୟକ, ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ। ବଲାଙ୍ଗୀର ଜିଲ୍ଲାନ ଆଜି ସାଂସଦ ଖେଲ ମହୋତ୍ସବ ଉଦ୍ଯାପିତ ହୋଇଯାଇଛି। ଉଦ୍ଯାପନୀ ସମାରୋହଟି ମୁଖ୍ୟ ଅତିଥି ଭାବେ ବଲାଙ୍ଗୀର ସାଂସଦ ସଙ୍ଗୀତା କୁମାରୀ ସିଂହଦେଓ ଯୋଗ ଦେଇକରି କୃତି ଖେଳାଳିମାନଙ୍କୁ ପୁରସ୍କୃତ କରିଥିଲେ। ବରଗଡ଼ର ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା ଲାଗି ମଥୁରା ନଗରୀ ସାଜିଥିବାର ବରଗଡ଼ ସହର ଆର୍ ଗୋପପୁର ହୋଇଥିବାର ଅମାପାଲି ଗଜଗଜାଇ ଯାଉଛି। ମଥୁରା ନଗରୀନୁ କଂସ ମହାରାଜଙ୍କ ରାଜତିଥି ପ୍ରଜା ଥରହର ହେଉଥିଲା ବେଳକେ ଗୋପପୁରନୁ କୃଷ୍ଣଲୀଳା ଦେଖିବାରକେ ଭକ୍ତମାନଙ୍କର ଭିଡ଼ ଜମୁଛି। ଧନୁଯାତ୍ରାର 2 ନମ୍ବର ଦିନେ ଆଜ୍ ମହାରାଜା କଂସ ହାତୀଥି ବସିକରି ନଗର ଭ୍ରମଣ କରିଛନ୍। ବରଗଡ଼ ଲୋକମଣ୍ଡପ ପଡ଼ିଆନ ଆଜ୍ ରଙ୍ଗମହଲ ଉଦ୍ଘାଟିତ ହୋଇଯାଇଛି। ଉଦ୍ଘାଟନୀ ସମାରୋହଟି ବରଗଡ଼ ବିଧାୟକ ଅଶ୍ୱିନୀ ଷଡ଼ଙ୍ଗୀ, ଆରକ୍ଷୀ ଅଧୀକ୍ଷକ ପ୍ରହ୍ଲାଦ ସହାୟ ମୀନା ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ରାଇଜେ ଶୀତଲହରୀ ଜାରି ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଅନୁସାରେ ଆଇବା ହପ୍ତେ ତକ୍ ରାତିର ତାପମାତ୍ରା ନାଏ ବଦଲେ। ଆଇବାକାଲ ସକାଳେ ଘନା କୁହୁଡ଼ି ହେବାର ନେଇକରି ସୁନ୍ଦରଗଡ଼, ଖୋର୍ଦ୍ଧା, ଢେଙ୍କାନାଳ, କୋରାପୁଟ ଆଉ କନ୍ଧମାଳ ଜିଲ୍ଲାକେ ସତର୍କ ସୂଚନା ଜାରି କରାଯାଇଛି। ସାନ୍ତାଳୀ ଭାଷାତି ଭାରତୀୟ ସମ୍ବିଧାନର ଉନ୍ମୋଚନ କଲେ ରାଷ୍ଟ୍ରପତି। ସୁଶାସନ ଆର୍ ଉତ୍ତମ ସେବା ଦିଗେ ଅଟଲଜୀ ଆମର ପ୍ରେରଣା କହିଲେ ପ୍ରଧାନମନ୍ତ୍ରୀ। ବାଜପେୟୀଙ୍କର ସୁଶାସନର ମୂଳମନ୍ତ୍ର ଆଧାରତୀ ସରକାର ରାଜ୍ୟର ବିକାଶ ଲାଗି କାମ କରୁଛନ୍ କହିଲେ ମୁଖ୍ୟମନ୍ତ୍ରୀ। ଆଉ ବରଗଡ଼ ଧନୁଯାତ୍ରାର ଦୁଇ ନମ୍ବର ଦିନେ ମହାରାଜ କଂସଙ୍କର ରଙ୍ଗମହଲ ହେଲା ଉଦ୍ଘାଟିତ। ଆଜିର ଆଞ୍ଚଳିକ ଖବର ଏଣୁ ଶେଷ ହେଲା। ଜୁହାର।